आकाशवाणी ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ। ଜାମ୍ମୁ କାଶ୍ମୀରରେ ଆସନ୍ତା 8 ତାରିଖରେ ଭୋଟ୍ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ। ଭାରତୀୟ ବାୟୁସେନା ପକ୍ଷରୁ ଚେନ୍ନାଇର ମାରିନା ବିଚ୍ରେ ଅନୁଷ୍ଠିତ ହେଲା ଏୟାର ଶୋ। ଲେବାନନ ଉପରେ ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣ ଏବଂ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ରେ ଦୁବାଇରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆଜି ନୂଆଦିଲ୍ଲୀରେ ପହଞ୍ଚବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କୁ ସାକ୍ଷାତ କରିବେ। ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁଇଜୁଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ। ଏହି ଅବସରରେ ଡକ୍ଟର ମୁଇଜୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଦୁଇ ଦେଶର ସ୍ୱାର୍ଥ ଜଡ଼ିତ ଅନ୍ତର୍ଜାତୀୟ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବେଙ୍ଗାଲୁରୁ ଏବଂ ମୁମ୍ବାଇରେ କେତେକ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଡକ୍ଟର ମୁଇଜୁ ଅଂଶଗ୍ରହଣ କରିବେ। ଭାରତ ମହାସାଗର ଅଞ୍ଚଳରେ ମାଳଦ୍ୱୀପ ହେଉଛି ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର। ପଡ଼ୋଶୀ ପ୍ରଥମେ ନୀତି ଏବଂ ପ୍ରଧାନମନ୍ତ୍ରୀଙ୍କ ସାଗର ଦୃଷ୍ଟିକୋଣରୁ ମାଳଦ୍ୱୀପ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅକ୍ତିଆର କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କର ଇତିମଧ୍ୟରେ ମାଳଦ୍ୱୀପ ଗସ୍ତ ପରେ ରାଷ୍ଟ୍ରପତି ଡକ୍ଟର ମୁଇଜୁଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କର ଦୃଢ଼ତାକୁ ଦର୍ଶାଉଛି। ଡକ୍ଟର ମୁଇଜୁଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ନୂତନ ମାର୍ଗ ଉନ୍ମୁକ୍ତ ହେବାର ଆଶା କରାଯାଉଛି। ସୂଚନାଯୋଗ୍ୟ, ଡକ୍ଟର ମୁଇଜୁ ଗତ ଜୁନ୍ ମାସରେ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଜାମ୍ମୁ କାଶ୍ମୀରରେ ଆସନ୍ତା 8 ତାରିଖ ଦିନ ହେବାକୁ ଥିବା ଭୋଟ୍ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିପାଇଁ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ, ପ୍ରତୀକ୍ଷାଳୟ ଭଳି ଆବଶ୍ୟକ ମୌଳିକ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରରେ 370 ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ପ୍ରାୟ 1 ଦଶନ୍ଧି ପରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ 63.88% ମତଦାନ ହୋଇଥିଲା। 64.68% ପୁରୁଷ ମତଦାତା ଭୋଟ୍ ଦେଇଥିବା ବେଳେ 63.04% ମହିଳା ଭୋଟଦାତାମାନେ ମତଦାନ କରିଥିଲେ। ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ପଞ୍ଚସୂତ୍ରୀ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ପଞ୍ଚ ପ୍ରାଣ ଭାବେ ନାମିତ ଏହି ସଂକ୍ଷିପ୍ତ ଇସ୍ତାହାରରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଗୋଗୋ ଦିଦି ଯୋଜନାରେ ସାମିଲ କରାଯାଇ ମାସିକ 2,100 ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିଭଳି 500 ଟଙ୍କାରେ ସବୁ ପରିବାରକୁ ରନ୍ଧନ ଗ୍ୟାସ୍, 2ଟି ପର୍ବ ଅବସରରେ 2ଟି ମାଗଣା ସିଲିଣ୍ଡର ଯୋଗାଣ, ବେକାରୀ ସ୍ନାତକ ଏବଂ ସ୍ନାତକୋତ୍ତର ଯୁବବର୍ଗଙ୍କୁ 2 ବର୍ଷ ପାଇଁ ମାସିକ 2,000 ଟଙ୍କା ପ୍ରଦାନ କରାଯିବ। 5 ବର୍ଷ ମଧ୍ୟରେ 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଖାଲି ପଡ଼ିଥିବା 2,87,000 ସରକାରୀ ପଦବୀକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଏହି ଇସ୍ତାହାରରେ ଘୋଷଣା କରାଯାଇଛି। ଏହି ଇସ୍ତାହାର ଉନ୍ମୋଚନ ସମାରୋହରେ ଦଳୀୟ ନିର୍ବାଚନ ପ୍ରଭାରୀ ଶିବରାଜ ସିଂ ଚୌହାନ ଏବଂ ସହପ୍ରଭାରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ରାଜ୍ୟଶାଖା ସଭାପତି ବାବୁଲାର ମାରାଣ୍ଡି ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗରେ ଆର୍ଜିକର ମେଡିକାଲ କଲେଜ ମାମଲାରେ ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ 6 ଜଣ କନିଷ୍ଠ ଡାକ୍ତର ମେଡିକାଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି। ସେମାନେ ସେମାନଙ୍କର ଡାକ୍ତରୀ ସେବା ଓ ରୋଗୀମାନଙ୍କୁ ଚିକିତ୍ସା କାର୍ଯ୍ୟ ଜାରି ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ମାଧ୍ୟମରେ ପ୍ରତିବାଦ କରିବେ ବୋଲି କହିଛନ୍ତି। ଆର୍ଜିକର ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ହତ୍ୟା ଘଟଣାରେ ସରକାର ସେମାନଙ୍କର 10 ଦଫା ଦାବି ପୂରଣ କରିନଥିବା କାରଣରୁ ଏହି ଅନଶନ କରାଯାଉଥିବା ସଂଘ ପକ୍ଷରୁ କୁହାଯାଇଛି। ଅନଶନର ସ୍ୱଚ୍ଛତା ପାଇଁ ସେଠାରେ ସିସିଟିଭି ଲଗାଯାଇଥିବା ସଂଘ କହିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁସ୍ତାକିନ ସର୍ଦ୍ଦାରଙ୍କୁ 7 ଦିନ ପାଇଁ ପୁଲିସ୍ ହେପାଜତକୁ ପଠାଇ ଦିଆଯାଇଛି। ବାରୁଇପୁର କୋର୍ଟ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇରେ ଭାରତୀୟ ବାୟୁସେନାର 92ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ 72ଟି ଯୁଦ୍ଧ ବିମାନ ଓ ହେଲିକପ୍ଟରର ଚିତ୍ତାକର୍ଷକ ପ୍ରଦର୍ଶନୀ ସହିତ ଏୟାର ଶୋ ଆରମ୍ଭ ହୋଇଛି। 21 ବର୍ଷ ପରେ ମାରିନା ସାମୁଦ୍ରିକ ବେଳାଭୂମିରେ ଆୟୋଜିତ ଏହି ଏୟାର ଶୋରେ ଲକ୍ଷାଧିକ ଦର୍ଶକ ଆକାଶମାର୍ଗରେ ଯୁଦ୍ଧ ବିମାନଗୁଡ଼ିକର ଉଡ଼ାଣ କୌଶଳ ଉପଭୋଗ କରିଛନ୍ତି। ଏହି ଏୟାର ଶୋରେ ଭାରତୀୟ ବାୟୁସେନାର ବିମାନ ଚେତକ, ରାଫେଲ, ଡାକୋଟା, ହର୍ବାର୍ଡ, ଏମ୍ଆଇଜି ଜାଗୁଆର ଆଦି ଯୁଦ୍ଧକୌଶଳ ପ୍ରଦର୍ଶନ କରିଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା ବାହିନୀର ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି ଚିତ୍ତାକର୍ଷକ ଏୟାର ଶୋ ପାଇଁ ସହରରେ 8,000 ପୁଲିସ୍ କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଚେନ୍ନାଇ ବିମାନ ବନ୍ଦରରେ ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜୈସ୍ ଏ ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କିତ ତଦନ୍ତ ଜାରି ରଖିଥିବା ଏକ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଦେଶର 26 ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ, ଦିଲ୍ଲୀ ଏବଂ ଜାମ୍ମୁ କାଶ୍ମୀରର 26 ସ୍ଥାନରେ କରାଯାଇଥିବା ଚଢ଼ଉରେ ବିଭିନ୍ନ କାଗଜପତ୍ର, ଇଲେକ୍ଟ୍ରୋନିକ୍ ଯନ୍ତ୍ରପାତି, ପ୍ରଚାରପତ୍ର ଆଦି ଜବତ କରାଯାଇଛି। ଜବତ ସାମଗ୍ରୀକୁ ଯାଞ୍ଚ କଲା ପରେ ତଦନ୍ତକାରୀ ଦଳ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମୁମ୍ବାଇର ଚେମ୍ବୁରରେ ଅଗ୍ନିକାଣ୍ଡ ଘଟି 3 ଶିଶୁଙ୍କ ସମେତ ଗୋଟିଏ ପରିବାରର 7 ମୃତ୍ୟୁ ଘଟିଛି। ଆଜି ସକାଳେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଗୋଟିଏ ବିଲ୍ଡିଂର ତଳମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଆହତମାନଙ୍କୁ ନିକଟସ୍ଥ ହସ୍କିଟାଲକୁ ନିଆଯାଇଥିଲା। ସେଠାରେ 7 ମୃତ ଘୋଷଣା କରାଯାଇଥିଲା। ଅଗ୍ନିକାଣ୍ଡର ତଦନ୍ତ କରାଯାଉଛି। ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ଆଜି ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ସହ ଏହାକୁ ମୁକାବିଲା କରିବା ଦିଗରେ ଏକ ସମାବେଶୀ ସମାଜ ଗଠନ କରିବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ୟୁନିକ୍ଲି ସିପି। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସେମାନଙ୍କର ପରିଚୟ ଏବଂ ସମ୍ମାନ ପ୍ରଦର୍ଶନ ଲକ୍ଷ୍ୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଲେବାନନ ଉପରେ ଇସ୍ରାଏଲ୍ ପକ୍ଷରୁ ଜୋରସୋରରେ ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଉତ୍ତର ଲେବାନନରେ ଥିବା ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ କରାଯାଇଛି। ପ୍ରଥମଥର ପାଇଁ ହିଜବୁଲ୍ଲା ଓ ହମାସ ଆଡ୍ଡାସ୍ଥଳୀକୁ ଲକ୍ଷ୍ୟ କରି ଉତ୍ତର ଲେବାନନରେ ଏହି ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ସେହି ଅଞ୍ଚଳରୁ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ସମେତ ଲେବାନନର ହଜାର ହଜାର ଲୋକ ଅନ୍ୟତ୍ର ପଳାଇ ଯାଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଇସ୍ରାଏଲ୍ ଆକ୍ରମଣରେ ମୃତ ହେଜବୋଲା ନେତା ସଇଦ୍ ହସନ୍ ନସରୁଲ୍ଲାଙ୍କ କଥିତ ଉତ୍ତରାଧିକାରୀଙ୍କର କୌଣସି ପତ୍ତା ମିଳୁନାହିଁ। ଇସ୍ରାଏଲ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଇସ୍ରାଏଲ୍କୁ ଅସ୍ତ୍ରଶସ୍ତ ଯୋଗାଣ ଉପରେ କଟକଣା ଲଗାଇବାକୁ ଆହ୍ୱାନ କରିଛନ୍ତି। ମାକ୍ରନ୍ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଲେବାନନ୍କୁ ସୈନ୍ୟ ପଠାଇବା ନିଷ୍ପଭିର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଇରାନ୍ ବିପକ୍ଷ ଲଢ଼େଇରେ ଇସ୍ରାଏଲ୍କୁ ସହଯୋଗ କରୁନଥିବାରୁ ସେ ରାଷ୍ଟ୍ରପତି ମାକ୍ରନ୍ଙ୍କୁ ସମାଲୋଚନା କରିଛନ୍ତି। ଇତିମଧ୍ୟରେ ଗାଜାରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରଣ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ସ୍ଥାନରେ ର୍ୟାଲି କରାଯାଉଥିବା ଦେଖାଯାଉଛି। ପାଲେଷ୍ଟାଇନ୍ ସପକ୍ଷବାଦୀ 40,000 ବିକ୍ଷୋଭକାରୀ କେନ୍ଦ୍ରୀୟ ଲଣ୍ଡନରେ ପଦଯାତ୍ରା କରିଛନ୍ତି। ସେହିଭଳି ପ୍ୟାରିସ୍, ରୋମ୍, ମନିଲା, କେପ୍ଟାଉନ୍ ଓ ନ୍ୟୁୟର୍କରେ ମଧ୍ୟ ଅନୁରୂପ ଶୋଭାଯାତ୍ରା ଦେଖିବାକୁ ମିଳିଛି। ୱାଶିଂଟନ୍ର ହ୍ୱାଇଟ୍ ହାଉସ୍ ନିକଟରେ ଇସ୍ରାଏଲ୍ ସପକ୍ଷରେ ର୍ୟାଲି ଅନୁଷ୍ଠିତ ହୋଇଛି। ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଦୁବାଇରେ ଆଜି ଭାରତ ଓ ପାକିସ୍ତାନ ପରସ୍କରକୁ ଭେଟିବେ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ର ଅବ୍ୟବହିତ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ଦଳର ସହକାରୀ କୋଚ୍ ଅଭିସାର ସାଲ୍ଭି କହିଛନ୍ତି, ଭାରତୀୟ ଦଳ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ପୂର୍ଣ୍ଣ ପ୍ରୟାସ କରିବ। ସୂଚନାଯୋଗ୍ୟ, ହରମନ୍ପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ଗତ ଶୁକ୍ରବାର ଦିନ ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିରୋଧରେ ପାକିସ୍ତାନ ତା'ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଥିଲା। 5 ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିବେ ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ। ଜାମ୍ମୁ କାଶ୍ମୀରରେ ଆସନ୍ତା 8 ଭୋଟ୍ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ। ଭାରତୀୟ ବାୟୁସେନା ପକ୍ଷରୁ ଚେନ୍ନାଇର ମାରିନା ବିଚ୍ରେ ଅନୁଷ୍ଠିତ ହେଲା ଏୟାର ଶୋ। ଲେବାନନ ଉପରେ ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଆକ୍ରମଣ ଏବଂ ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ରେ ଦୁବାଇରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।